ମନୋଜ ଦାସଙ୍କର ଏକ କ୍ଷୁଦ୍ର ଗଳ୍ପ ଶେଷ ବ୍ରାହ୍ମଣ। ବହୁ ପୁରାକାଳର କଥା, ଦୟାନଦୀ କୂଳରେ ସତେକ ବ୍ରାହ୍ମଣ ପରିବାର ସମ୍ବଳିତ ଏକ ଶାନ୍ତ ବସତି ଥିଲା। ବ୍ରାହ୍ମଣମାନେ ଅତି ନିଷ୍ଠାପର, ପ୍ରତି ଘରର ଭିତର ଅଗଣାରେ ଛୋଟିଆ ଯଜ୍ଞ କୁଣ୍ଡଟିଏ ମାନ ଥାଏ। ହୋମାନୁଷ୍ଠାନରେ କେହି କେବେ ହେଲେ ତ୍ରୁଟି କରୁନଥାନ୍ତି। ଦିନେ ଜଣେ ବ୍ରାହ୍ମଣ ତାଙ୍କ ଯଜ୍ଞକୁଣ୍ଡଟି ପରିଷ୍କାର କରୁଛନ୍ତି, ହଠାତ୍ ଦେଖି ଚମକି ପଡ଼ିଲେ। ପାଉଁଶ ତଳେ ଚକ୍ ଚକ୍ କରୁଛି ଚିକାଏ ସୁନା। ସେ ତାକୁ ଉଠାଇ ଆଣି ଚାରିଦିଗ ଓ ଉପର ତଳ ଅନାଇଲେ। କୁଣ୍ଡ ଭିତରକୁ ସୁନା ଚିକାଏ ଖସି ପଡ଼ିବାର କୌଣସି କାରଣ ସେ ଜାଣିପାରିଲେ ନାହିଁ। ଏଭଳି କ'ଣ ଘଟିଥାଇ ପାରେ ଯାହାଫଳରେ ଯଜ୍ଞକୁଣ୍ଡରେ ଉପୁଜିବ ସୁନା? ସେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କଲେ। ପରିବାର ବୋଇଲେ ତାଙ୍କ ସ୍ତ୍ରୀ। ସେ ସଧୈର୍ଯ୍ୟ ଜେରା କରି ବୁଝିଲେ ଯେ ପୂର୍ବଦିନ ସ୍ତ୍ରୀ ଅଗଣା ଉଡ଼ାଉଥିବା ବେଳେ ବାଡ଼ି ଭିତରକୁ ପଶି ଆସିଲା ଷଣ୍ଢ। ସେତେବେଳେ ଭଦ୍ରମହିଳାଙ୍କ ପାଟିରେ ପାଟିଏ ପାନ ପିକ ଥିଲା। ଷଣ୍ଢ ଘଉଡ଼ାଣ ସକାଶେ ଅନିବାର୍ଯ୍ୟ ରଡ଼ି କରିବା ପୂର୍ବରୁ ମୁହଁ ତାମ୍ବୁଳମୁକ୍ତ ହେବା ଜରୁରୀ। ତରବରରେ ସେ ଯଜ୍ଞକୁଣ୍ଡ ଭିତରକୁ ମୁହଁରୁ ପିଚକାରି ମାରିଥିଲେ। ଆରେ ମୁଢ଼ା, ତୁ ଏଡ଼େ ବଡ଼ ପବିତ୍ର ଥାନକୁ ଏଡ଼େ ସାମାନ୍ୟ କାରଣରୁ ଅପବିତ୍ର କରିଦେଲୁ, ସୁନାଖଣ୍ଡିକ ହାତରେ ଖେଳାଉ ଖେଳାଉ ବ୍ରାହ୍ମଣ କହିଲେ। ସୁନାଖଣ୍ଡିକ ଖେଳାଉ ଖେଳାଉ ସେ ଆହୁରି ମଧ୍ୟ କହିଲେ, ତୋ ପାପକର୍ମରୁ ପ୍ରସୂତ ଏ ସୁନା, ଏହା ହେଉଛି ଭୟଙ୍କର, ଏହାକୁ ଫୋପାଡ଼ି ଦେବା। ଦେଖିବା କେଡ଼େ ଭୟଙ୍କର, ଯଦି ଫୋପାଡ଼ିବ ମୋରି ଆଡ଼େ ଫୋପାଡ଼ି ଦିଅ ମ କହି ଝାମ୍ପ ମାରି ବ୍ରାହ୍ମଣୀ ସ୍ୱାମୀଙ୍କ ହାତରୁ ସୁନା ଚେକାଟିକୁ ନେଇଗଲେ। ଆରେ ମୁଢ଼ା ଧପି ମୁଢ଼ା, ତାକୁ ତୁ ବର୍ଜନ କର, ଗର୍ଜନ କରି ନିର୍ଦ୍ଦେଶ ଦେଲେ ସ୍ୱାମୀ। ତେବେ କାଶ ଉଠିବାରୁ ଗର୍ଜନଟି ମଝାମଝି ଆଡ଼କୁ ଧିମେଇ ଗଲା। ଓହ, ଏମିତି ଚିଲଉଛ କ୍ୟା ହେ, ମୁଁ କ'ଣ ଏହାକୁ ସାଇତି ରଖି ପୂଜିବି ଭାବିଲି? ଭାବିଲ? ଆଉ ଖଣ୍ଡିଏ ପାନ ପାଟିରେ ପକାଇ ବ୍ରାହ୍ମଣୀ ଚାଲିଗଲେ। ପରଦିନ କୁଣ୍ଡ ପରିଷ୍କାର କଲାବେଳେ ବ୍ରାହ୍ମଣ ବଡ଼ ସତର୍କ ଭାବରେ ପାଉଁଶ ଅଣ୍ଡାଳି ଦେଖୁଥିଲେ। ଚକ୍ ଚକ୍ କରୁଥିଲା ଆହୁରି ଚେକାଏ ସୁନା। ଆରେ ମୁଢ଼ା, ତୁ ପୁଣି ସେଇ ଅପକର୍ମ କଲୁ? ସେ ପାଟି କରି ପଚାରିଲେ। ବ୍ରାହ୍ମଣୀ ହସି ହସି ବାହାରି ଆସି ସୁନାଖଣ୍ଡିକ ଝାମ୍ପି ନେଲେ। ସେ ପିନ୍ଧିଥିଲେ ଦୁର୍ମୂଲ୍ୟ ପାଟ ଶାଢ଼ୀ। କହିଲେ, ତମ ପାଇଁ ପାଟ ଧୋତି ବି ବରାଦ କରିଦେଇଛି। ପରଦିନ ବି ବ୍ରାହ୍ମଣ ପାଇଲେ ସୁନା, ଆଉ ତା ପରଦିନ ବି, ତହିଁ ପରଦିନ, ପୁଣି ପରଦିନ, ଆଉ ତା ପରଦିନ। ତେବେ ସେ ସ୍ତ୍ରୀକୁ ମୁଢ଼ା ବୋଲି କହିବାରେ ତ୍ରୁଟି କରନ୍ତି ନାହିଁ। କ୍ରମେ ତାଙ୍କ କୁଡ଼ିଆ ସ୍ଥାନରେ ଠିଆ ହେଲା କୋଠା, ଗୋଧନ ସେବକଙ୍କ ସଂଖ୍ୟା ବଢ଼ିଲା। ଭଉଣୀ, ତମ ଶିରି ଦେଖି ମୋ ହୃଦୟ ପୁରି ଯାଉଛି। ବିଧାତା ତମକୁ କେଡ଼େ ଭାଗ୍ୟବତୀ କରିଛି ସତ। ତମ ସ୍ୱାମୀ ଦାନ୍ତରେ ସୁନା ବାନ୍ଧିବା ପରଠୁ ତାଙ୍କ ମନ୍ତ୍ରୋଚ୍ଚାରଣ ଖାଲି ନୁହେଁ, ଚାକର ବାକରଙ୍କ ପ୍ରତି ଗାଳିଗୁଲଜ ବି କେଡ଼େ ବୈଦିକ ଶୁଭୁଛି। ସେ କଥା ସମଝଦାରଙ୍କ ଛଡ଼ା କିଏ ବା ବୁଝିବ? ଭଉଣୀ, ଅଳଙ୍କାର ପିନ୍ଧି ତମେ ଯେମିତି ଦିଶୁଛ, ରାଣୀ ମହାରାଣୀ ବି ତମ ପୋଇଲି ପରି ଦିଶିବେ, ଦିନେ ଜଣେ ପ୍ରତିବେଶିନୀ କହିଲେ। ଆରେ ମୁଁ ତ ଛେପ ପକେଇଲେ ସୁନା, କେତେଟା ରାଣୀ ମହାରାଣୀଙ୍କର ସ୍ୱପ୍ନ ସେ ଯାଏଁ ପହଞ୍ଚିବ? ପ୍ରୀତ ହୋଇ ଉତ୍ତର ଦେଲେ ବ୍ରାହ୍ମଣୀ। ଆହା ଭଉଣୀ, ମୋ ଆଞ୍ଜୁଳାରେ ଟିକେ ଛେପ ପକାନ୍ତୁ ନାହିଁ, ଧନ୍ୟ ହୁଅନ୍ତି। ପ୍ରତିବେଶିନୀ ପାପୁଲି ମେଲା କଲେ। ଅଗତ୍ୟା ଛେପ ପକାଇବାର ଅବିକଳ ବିଧି ବ୍ରାହ୍ମଣୀ ସେ ମୁଗ୍ଧ ପ୍ରତିବେଶିନୀଙ୍କୁ ବତାଇଦେଲେ। ପରଦିନ ସନ୍ଧ୍ୟା ସୁଦ୍ଧା ପ୍ରତିବେଶିନୀ ମଧ୍ୟ ପାଟ ଶାଢ଼ୀ ପିନ୍ଧିବାର ଦେଖାଗଲା। ମାସଟିଏ ନ ବିତୁଣୁ ସାରା ଗାଁର ଚେହେରା ବଦଳିଗଲା, ସମସ୍ତେ ହେଲେ ଧନ୍ୟବାନ। ସୁନା ଉପୁଜାଇବାର ଗୋପନ ରହସ୍ୟ ସମସ୍ତେ ଜାଣିଯାଇଥିଲେ। ଅବଶ୍ୟ ସମସ୍ତେ କହିଲେ ଭୁଲ ହେବ, ବାଚସ୍ପତି ନାମଧାରୀ ବସତିର ସବୁଠାରୁ ବୟୋବୃଦ୍ଧ, ସମ୍ମାନିତ ବ୍ରାହ୍ମଣଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥାଏ, ସେ ଗରିବ ହୋଇ ରହିଥାନ୍ତି। ବାରମ୍ବାର ତାଙ୍କ ପତ୍ନୀ କାନ୍ଦ କାନ୍ଦ ହୋଇ ଅଭିଯୋଗ କରୁଥାନ୍ତି, ତମେ ନିଜେ ଯଦି ଯଜ୍ଞକୁଣ୍ଡରେ ଛେପ ନ ପକାଇବ ମୋତେ ହେଲେ ପକାଇବାକୁ ଅନୁମତି ଦିଅ। ବାଚସ୍ପତି ନୀରବ ରହିଥାନ୍ତି, ନହେଲେ କହୁଥାନ୍ତି, ନା ବ୍ରାହ୍ମଣୀ, ସେଭଳି ଅନୁମତି ଦେବା ମୋ ପକ୍ଷରେ ସମ୍ଭବ ନୁହେଁ। ଦିନେ ବ୍ରାହ୍ମଣୀ କାନ୍ଦ କାନ୍ଦ ପର୍ଯ୍ୟାୟରେ ଅଟକି ନ ରହି ସତରେ କାନ୍ଦିଲେ ଓ କହିଲେ, ବେଶ, ଯଦି ମୋତେ ଛେପ ପକାଇବାକୁ ନ ଦେବ ତେବେ ଚାଲ ଆମେ ଏ ଗାଁ ଛାଡ଼ି ଚାଲିଯିବା। ସମସ୍ତେ ଧନୀ, ସମସ୍ତଙ୍କ ଘର ଐଶ୍ୱର୍ଯ୍ୟ ଦାସଦାସୀରେ ଭରା, ସେମାନଙ୍କ ଭିତରେ ରହିବାକୁ ଆମକୁ ବଡ଼ ଲାଜ ଲାଗୁଛି, ଆମକୁ ଦେଖି ସେମାନଙ୍କୁ ବି ଅଡ଼ୁଆ ଅଡ଼ୁଆ ଲାଗୁଛି, ଚାଲ ଝିଅ ଘର ଗାଁରେ ଯାଇ ରହିବା। ଆରେ ନା ନା, ଗାଁ ଛାଡ଼ି ଯିବା କଥା କୁହ ନାହିଁ, ବାଚସ୍ପତି କହିଲେ। ବୃଦ୍ଧା ରାଗିଗଲେ, ତମେ ଥାଅ ମୁଁ ଚାଲିଲି, କହି ସେ ନିଜ ସାମାନ୍ୟ ଲୁଗାପଟାର ଛୋଟିଆ ବୁଜୁଳାଟିଏ ପ୍ରସ୍ତୁତ କରି କାଖରେ ଯାକି ଘରୁ ବାହାରିଗଲେ। ଅଗତ୍ୟା ବୃଦ୍ଧ ବି ନିଜର ସମ୍ବଳ ଧରି ତାଙ୍କୁ ଅନୁସରଣ କଲେ। ସେତେବେଳେ ସନ୍ଧ୍ୟା, ଦୁହେଁ ଗାଁ ଛାଡ଼ି ପ୍ରାନ୍ତରରେ ପହଞ୍ଚିଛନ୍ତି, ହଠାତ୍ ଦେଖାଗଲା ସାରା ଗାଁ ହୁ ହୁ ହୋଇ ଜଳିବାରେ ଲାଗିଛି, ଭୀଷଣ ପାଟିତୁଣ୍ଡ ହୁଙ୍କାର ରେରେକାର ଶୁଭୁଛି, ପ୍ରତିବେଶୀମାନେ ପରସ୍ପରର ଘର ଜଳାଇ ଦେଉଛନ୍ତି, ମରାମରି ହେଉଛନ୍ତି। ଇଏ କ'ଣ ହେଲା, ବ୍ରାହ୍ମଣୀ ବିସ୍ମୟରେ ପ୍ରଶ୍ନ କଲେ। ମୁଁ ଏଇ ଆଶଙ୍କା କରୁଥିଲି ବ୍ରାହ୍ମଣୀ, ସେଇଥିପାଇଁ ଗାଁ ଛାଡ଼ିବାକୁ ଚାହୁଁନଥିଲି। ଧନ ଜମିବା ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ଭିତରେ ପରସ୍ପର ପ୍ରତି ଈର୍ଷା ପ୍ରତିଯୋଗିତା କୁହୁଡ଼ି କୁହୁଡ଼ିକି ରହିଥିଲା। ଆମେ ଥିଲୁ ବୋଲି, ଅର୍ଥାତ୍ ଆମରି ଯଜ୍ଞକୁଣ୍ଡଟି ଅପବିତ୍ର ହେବାକୁ ଆମେ ଦେଉନଥିଲୁ ବୋଲି ବାତାବରଣରେ ଶାନ୍ତି ରହିଥିଲା। ଆମେ ଯେମିତି ଗାଁ ଛାଡ଼ିଲୁ ସେ ଶାନ୍ତି ଜଳି ଛାରଖାର ହୋଇଗଲା। ବ୍ରାହ୍ମଣ ଦୀର୍ଘ ନିଶ୍ୱାସ ଛାଡ଼ିଲେ, ତେବେ ଦୁହେଁ ଆଉ ଫେରିଲେ ନାହିଁ।